ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଲୋକସଭାରେ ଆଜି ପୁନଃ ଆଗତ ହେବ ୱାକଫ୍ ସଂଶୋଧନ ବିଲ୍ 2024. ଅକ୍ଷୟ ଶକ୍ତି କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ 25 GW ଶକ୍ତି କ୍ଷେତ୍ର ସ୍ଥାପିତ ହୋଇଛି କହିଲେ ନବୀକରଣ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ. 2000 ଟଙ୍କିଆ ନୋଟ୍ ମଧ୍ୟରୁ 98%ରୁ ଅଧିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଛି ବୋଲି ସୂଚନା ଦେଲା ଆର୍ବିଆଇ. ଭୂକମ୍ପ ପ୍ରଭାବିତ ମ୍ୟାମାରକୁ ଭାରତ ଏପର୍ଯ୍ୟନ୍ତ 625 ଟନ୍ ସହାୟତା ସାମଗ୍ରୀ ପ୍ରଦାନ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା. ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 8 ୱିକେଟ୍ରେ ବିଜୟୀ. ଲୋକସଭାରେ ଆଜି ୱାକଫ୍ ସଂଶୋଧନ ବିଲ୍ 2024 ପୁନଃ ଆଗତ କରାଯିବ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଲ୍ ଉପରେ ଆଲୋଚନା ପାଇଁ 8 ଘଣ୍ଟା ସମୟ ପ୍ରଦାନ କରାଯାଇଛି. ଆବଶ୍ୟକ ପଡ଼ିଲେ ଆଲୋଚନାର ସମୟସୀମା ବୃଦ୍ଧି କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି. ବିଲ୍ ସଂକ୍ରାନ୍ତୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି. ରାଜନୈତିକ ଅଭିସନ୍ଧି ଆଧାରରେ ବିରୋଧୀ ଦଳ ଏହି ଆଇନକୁ ବିରୋଧ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ ଅଭିଯୋଗ କରିଛନ୍ତି. ନିରପେକ୍ଷ ଏବଂ ଖୋଲା ବିତର୍କ ପାଇଁ ସରକାର ପ୍ରତିଶ୍ରତିବଦ୍ଧ. ବିଲ୍ ଆଲୋଚନା ବେଳେ ଉପସ୍ଥିତ ରହିବାକୁ ବିଜେପି ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି. ଏନ୍ଡିଏର ସହଯୋଗୀ ଦଳ ଜେଡିୟୁ ଏବଂ ତେଲୁଗୁଦେଶମ୍ ପାର୍ଟି ମଧ୍ୟ ଦଳୀୟ ସାଂସଦଙ୍କ ପାଇଁ ଅନୁରୂପ ପଦକ୍ଷେପ ଗ୍ରହଣ କରିଛି. ସେହିଭଳି ବିରୋଧୀ କଂଗ୍ରେସ ଦଳ ମଧ୍ୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି. ଏହି ବିଲ୍ ଉପରେ ଆଲୋଚନା ପାଇଁ ଇଣ୍ଡିମେଣ୍ଟର ସାଂସଦଙ୍କୁ ନେଇ ଏକ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି. ମେଣ୍ଟର ବିଭିନ୍ନ ଦଳର ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ. ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ଏହି ବିଲ୍ ଲୋକସଭାରେ ଆଗତ ହୋଇଥିଲା. ଅଧିକ ବିଚାର ବିମର୍ଶ ପାଇଁ ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ସଂସଦୀୟ କମିଟିକୁ ବିଲ୍ଟିକୁ ପଠାଯାଇଥିଲା. ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ଅନୁଷ୍ଠାନ, ସଂଗଠନର ପ୍ରତିନିଧିଙ୍କ ମତାମତ ଏବଂ ପରାମର୍ଶ ଆଧାରରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ନେଇ ଯୁଗ୍ମ ସଂସଦୀୟ କମିଟି ସୁପାରିଶ କରିଛନ୍ତି. କମିଟିର ଏଥିପାଇଁ 36 ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବିଲ୍ ଉପରେ କମିଟିକୁ ମୋଟ 97 ଲକ୍ଷରୁ ଅଧିକ ମତାମତ ମିଳିଥିଲା. ୱାକଫ୍ ବୋର୍ଡର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ୱାକଫ୍ ସମ୍ପତ୍ତିର ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ବିଲ୍ ଆଗତ କରାଯାଇଛି. ଅକ୍ଷୟ ଶକ୍ତି କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ ଦେଶରେ 25 GW ଶକ୍ତି କ୍ଷେତ୍ର ସ୍ଥାପିତ ହୋଇଛି. ଏ କ୍ଷେତ୍ରରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ସଫଳତା ମିଳିଛି ବୋଲି ନବୀକରଣ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଯୋଶୀ କହିଛନ୍ତି, 2023-24 ଆର୍ଥିକ ବର୍ଷରେ ଏହା 8.57 GW ରହିଥିଲା. ଗତ ଆର୍ଥିକ ବର୍ଷରେ 35% ବୃଦ୍ଧି ଘଟିଛି. ସୌରଶକ୍ତି ଦ୍ୱାରା ପରିଚାଳିତ ଶକ୍ତି କ୍ଷେତ୍ର 21 GW ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି. ଦେଶରେ ସୌର ପିଭି ସେଲ୍ ଉତ୍ପାଦନ ମଧ୍ୟ 3 ଗୁଣା ବୃଦ୍ଧି ପାଇଛି. ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ 1,10,000 ଅଧିକ ପରିବାର ସୁଫଳ ପାଇଛନ୍ତି ବୋଲି ସେ କହିଛନ୍ତି. ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଏ କ୍ଷେତ୍ରରେ ପ୍ରାୟ 7 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷୟ ଶକ୍ତି କ୍ଷେତ୍ରର ଅଭିବୃଦ୍ଧି ପାଇଁ ପ୍ରଶଂସା କରିଛନ୍ତି. ଶ୍ରୀ ଯୋଶୀଙ୍କ ସାମାଜିକ ଗଣମାଧ୍ୟମ ସୂଚନା ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି. ଏହି ଉପଲବ୍ଧି ଦେଶର ନାଗରିକଙ୍କ ସ୍ଥାୟିତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. 2000 ଟଙ୍କିଆ ନୋଟ୍ ମଧ୍ୟରୁ 98.21% ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ସୂଚନା ଦେଇଛି. 2023 ମେ ମାସରେ 2000 ଟଙ୍କିଆ ନୋଟ୍ ପ୍ରଚଳନକୁ ଆର୍ବିଆଇ ପ୍ରତ୍ୟାହାର ଘୋଷଣା କରିଥିଲା. ଆର୍ବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାରବାର ବନ୍ଦ ନେଇ ନିଷ୍ପଭି ଗ୍ରହଣ କରାଯିବା ବେଳକୁ ପ୍ରଚଳନରେ ଥିବା 2000 ଟଙ୍କିଆ ନୋଟ୍ର ମୂଲ୍ୟ 3,56,000 କୋଟି ଟଙ୍କା ଥିଲା. ଗତବର୍ଷ ଶେଷ ସୁଦ୍ଧା ଏହା 6,336 କୋଟି ଟଙ୍କାକୁ ହ୍ରାସ ପାଇଛି. 2023 ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ 2000 ଟଙ୍କିଆ ନୋଟ୍କୁ ସମସ୍ତ ବ୍ୟାଙ୍କ ଶାଖାରେ ଜମା କରିବା କିମ୍ବା ବିନିମୟ କରିବାର ସୁବିଧା ଉପଲବ୍ଧ ଥିଲା. ତେବେ ରିଜର୍ଭ ବ୍ୟାଙ୍କର 19 ଶାଖାରେ ଏବେ ମଧ୍ୟ ଏହି ସୁବିଧା ଉପଲବ୍ଧ ରହିଛି ବୋଲି ଆର୍ବିଆଇ ସୂଚନା ଦେଇଛି. ଗତ ଆର୍ଥିକ ବର୍ଷରେ ଦେଶରେ 4,515 ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି. ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଏ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି. ଗତ 12 ବର୍ଷ ମଧ୍ୟରେ ଏହା ସର୍ବାଧିକ. ସେଥିମଧ୍ୟରୁ 4,115ଟି ଘରୋଇ କ୍ଷେତ୍ରରେ ପୋଷ୍ୟ ସନ୍ତାନ ଗ୍ରହଣ ହୋଇଛି, ଯାହା ଦେଶରେ ଆଇନଗତ ଢାଞ୍ଚାରେ ବୃଦ୍ଧି ପାଉଥିବା ଗ୍ରହଣୀୟତାକୁ ପ୍ରତିଫଳିତ କରୁଛି. କେନ୍ଦ୍ରୀୟ ପୋଷ୍ୟ ସଂସାଧନ ସଂସ୍ଥା କାରା ଇତିମଧ୍ୟରେ 8,000 ଅଧିକ ଶିଶୁଙ୍କୁ ପୋଷ୍ୟ ସନ୍ତାନ ପାଇଁ ଚିହ୍ନଟ କରିଛି. ମନ୍ତ୍ରଣାଳୟ କହିଛି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଦେଶରେ 245ଟି ନୂତନ ପୋଷ୍ୟ ଗ୍ରହଣ ସଂସ୍ଥା ପ୍ରତିଷ୍ଠା କରାଯାଇଛି। ମ୍ୟାମାରରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2719ରେ ପହଞ୍ଚିଛି। ସେଠାକାର ସେନା ମୁଖ୍ୟ ମିନ୍ ଅଙ୍ଗ୍ ଲାଇଙ୍ଗ୍ ଏକ ଟେଲିଭିଜନ ସାକ୍ଷାତକାରରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ମୃତ୍ୟୁ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଛି। 4521 ଜଣ ଆହତ ହୋଇଥିବା ବେଳେ 441 ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ମ୍ୟାମାରକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଅପରେସନ୍ ବ୍ରହ୍ମା କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ସେଠାକୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଏବଂ ଚିକିତ୍ସା ଉପକରଣ ଆଦି ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ସେନା ଭେଷଜ ବିଭାଗରେ ଏକ ଅସ୍ଥାୟୀ ଶିବିର ସେଠାରେ ସ୍ଥାପନ କରାଯାଇ 104 ଜଣଙ୍କୁ ଆବଶ୍ୟକ ସେବା ପ୍ରଦାନ କରାଯିବା ସହ 2 ଜଣ ଗୁରୁତର ଆହତଙ୍କଠାରେ ଅସ୍ତ୍ରୋପଚାର କରାଯାଇଛି। ଭାରତୀୟ ବାୟୁସେନାରେ ଏକ ବିମାନ ଦ୍ୱାରା ଗତକାଲି 16 ଟନ୍ ସହାୟତା ସାମଗ୍ରୀ ପଠାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଅପରେସନ୍ ବ୍ରହ୍ମା ଅଧୀନରେ 6 ବିମାନ ଏବଂ 5 ନୌଜାହାଜ ମାଧ୍ୟମରେ ମ୍ୟାମାରକୁ 625 ଟନ୍ ସହାୟତା ସାମଗ୍ରୀ ପଠାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଏନ୍ଡିଆର୍ଏଫ୍ ଦଳ ସେଠାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ଶୁକ୍ରବାର ମ୍ୟାମାରରେ 7.7 ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ସହ ଏହାପରେ 6.4 ତୀବ୍ରତାର ପଶ୍ଚାତ୍ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ଥାଇଲାଣ୍ଡ, ଭିଏତନାମ, ଲାଓସ୍ ଏବଂ ଦକ୍ଷିଣ ପଶ୍ଚିମ ଚୀନ୍ରେ ଅନୁଭୂତ ହୋଇଥିଲା ବୋଲି ଜଣାପଡ଼ିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ବହୁମୁଖୀ କେନ୍ଦ୍ରୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଆହୁରି 15 ବ୍ୟାଙ୍କକୁ ତାଲିକାଭୁକ୍ତ କରାଯାଇଛି। ଏଥିସହ ଏହି ବ୍ୟବସ୍ଥାରେ ବ୍ୟାଙ୍କ ସଂଖ୍ୟା 32କୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଗତକାଲି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଉପସ୍ଥିତିରେ ଇପିଏଫ୍ଓ ଏବଂ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂତନ ତାଲିକାଭୁକ୍ତ 15 ବ୍ୟାଙ୍କ ମାଧ୍ୟମରେ ପ୍ରାୟ 12,000 କୋଟି ଟଙ୍କା ସିଧାସଳଖ ଦେୟ ପ୍ରଦାନ ସମ୍ଭବ ହୋଇପାରିବ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଦେଶର ଭବିଷ୍ୟତ ଗଢ଼ିବାରେ ଇପିଏଫ୍ର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ପ୍ରାୟ 8 କୋଟି ସକ୍ରିୟ ସଦସ୍ୟ ଏବଂ 78 ଲକ୍ଷରୁ ଅଧିକ ପେନ୍ସନ୍ଭୋଗୀ ଇପିଏଫ୍ ମାଧ୍ୟମରେ ସାମାଜିକ ସୁରକ୍ଷାର ସୁଫଳ ପାଉଛନ୍ତି। ଗତ ଆର୍ଥିକ ବର୍ଷରେ 6 କୋଟିରୁ ଅଧିକ ଦାବିର ସମାଧାନ ହୋଇଛି ବୋଲି ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଶ୍ରୀଲଙ୍କାରେ ବନ୍ଦୀ ଜୀବନ ବିତାଉଥିବା 13 ଜଣ ଭାରତୀୟ ମତ୍ସ୍ୟଜୀବୀ ମୁକ୍ତ ହୋଇ ଗତ ରାତିରେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସୀମାପାର ମାଛଧରା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଗିରଫ କରିଥିଲା। ଗତ ଫେବୃୟାରୀ ମାସ 19 ଏବଂ 20 ତାରିଖରେ ରାମନାଥପୁରମ୍ ଜିଲ୍ଲାରୁ ରାମେଶ୍ୱରମ୍ରୁ ସେମାନଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଥିଲା। ଶ୍ରୀଲଙ୍କା ସରକାର ଗତମାସ 30 ତାରିଖରେ ସେମାନଙ୍କୁ ମୁକ୍ତ କରି କଲମ୍ବୋରେ ଥିବା ଭାରତୀୟ ଦୂତାବାସ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଦୂତାବାସ ଅଧିକାରୀ ଏହି ମତ୍ସ୍ୟଜୀବୀଙ୍କର ପ୍ରତ୍ୟାବର୍ତ୍ତନ ନେଇ ସମସ୍ତ ବ୍ୟବସ୍ଥା କରିଥିଲେ। ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ମତ୍ସ୍ୟଜୀବୀଙ୍କୁ ରାମେଶ୍ୱରମ୍ ମତ୍ସ୍ୟ ବିଭାଗୀୟ ଅଧିକାରୀ ସ୍ୱାଗତ କରିଛନ୍ତି। ତ୍ରିପୁରାରେ ବେଆଇନ ଅନୁପ୍ରବେଶ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାନିକ ଶାହା କହିଛନ୍ତି। ଆନ୍ତର୍ଜାତିକ ସୀମାରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ତଲାସୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ସେହିଭଳି ଜିଲ୍ଲାସ୍ତରରେ ବେଆଇନ ଅନୁପ୍ରବେଶ ୟୁନିଟ୍ମାନ ଗଠନ କରାଯାଇ ପରିସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି। ତ୍ରିପୁରା ବିଧାନସଭାରେ ଗତକାଲି ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଶାହା କହିଛନ୍ତି ଅନୁପ୍ରବେଶକାରୀ ଏବଂ ସେମାନଙ୍କୁ ସୁଯୋଗ ପ୍ରଦାନ କରୁଥିବା ଲୋକଙ୍କ ବିରୋଧରେ ଭାରତୀୟ ପାସ୍ପୋର୍ଟ ଆଇନ ଏବଂ ବିଦେଶୀ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି। ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 8 ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ଲକ୍ଷ୍ନୌକୁ ଆମନ୍ତ୍ରଣ କରିଥିଲା। ଲକ୍ଷ୍ନୌ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 171 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ନିକୋଲାସ୍ ପୁରନ୍ ସର୍ବାଧିକ 44 ରନ୍ ଏବଂ ଆୟୁଷ ବଦୌନି 41 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପଞ୍ଜାବ 16 ଓଭର 2 ବଲ୍ରେ 2 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର 52 ରନ୍ ସଂଗ୍ରହ କରିଥିଲେ। ପ୍ରଭସିମରନ୍ ସିଂଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ପଞ୍ଜାବ ଏପର୍ଯ୍ୟନ୍ତ ଖେଳିଥିବା 2 ମ୍ୟାଚ୍ରେ ବିଜୟ ହାସଲ କରିଛି। ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ସନ୍ଧ୍ୟା 7:30 ବେଙ୍ଗାଲୁରୁର ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ପୁନଃ ଆଗତ ହେବ ୱାକଫ୍ ସଂଶୋଧନ ବିଲ୍ 2024। ଅକ୍ଷୟ ଶକ୍ତି କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ 25 GW ଶକ୍ତି କ୍ଷେତ୍ର ସ୍ଥାପିତ ହୋଇଛି କହିଲେ ନବୀକରଣ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ। 2,000 ଟଙ୍କିଆ ନୋଟ୍ ମଧ୍ୟରୁ 98% ଅଧିକ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ବୋଲି ସୂଚନା ଦେଲା ଆର୍ବିଆଇ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 8 ବିଜୟୀ। ସମ୍ବାଦ ଶେଷ ହେଲା।